ନମସ୍କାର, ମୁଁ ଗୀତାଞ୍ଜଳି ବେହେରା କହୁଛି, ନିରଙ୍କାରୀ ନଗର 21 ନମ୍ବର ୱାର୍ଡ। ଆମର ବାତ୍ୟା ବେଳେ ଆମେ ରହିବା ପାଇଁ କି ବାସ ଟିକେ ନାହିଁ, ଆଉ ଜଳ ବିଘ୍ନ ବି ସମସ୍ୟା ହଉଛି, କରେଣ୍ଟ ଦ୍ୱାରା ବି ହଉଛି, ଆଉ ସବୁ ଅସୁବିଧା ସକାଶେ ସେଇଟା ପାଇଁ କି ଆମକୁ ସହଯୋଗ ଟିକେ କରନ୍ତୁ ରହିବା ପାଇଁ କି, ଆମକୁ ବାତ୍ୟା ବନ୍ୟା ବେଳେ ଆମେ ରହିବା ପାଇଁ କି ଟିକେ ସହଯୋଗ କରନ୍ତୁ। ସେ ଘର ଆମକୁ ସହଯୋଗ କଲେ ଆମେ ଆପଣଙ୍କୁ ପ୍ରକୃତ ଦେଇ ଧନ୍ୟବାଦ ଦଉଛୁ।